ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ସଂସଦନ ଆଇବାକାଲ କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ। ରାଜ୍ୟ କ୍ୟାବିନେଟ୍ ବୈଠକ ଥି 10 ବିଭାଗର 12 ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ରାଜ୍ୟ ସମବାୟ ନୀତି, ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ 2026 ମିଳିଲା ଅନୁମୋଦନ। ରାଜ୍ୟ ମହିଳା ଡ୍ରାଇଭରମାନେ ଚଲାବେ ଆମ ବସ୍, ତାଲିମ ନେବାରକେ ପୁନେ ଗଲେ 20 ଜଣ ମହିଳା। 2,00,000 ଅତକା କ୍ୱିଣ୍ଟାଲ ଧାନ ଘିନା ସରଲାନ, ଧାନ ବିକବାନୁ କେନ୍ସି ଚାଷୀ ବାଦ ନାଇଁ ପଡ଼ନ୍, କହିଲେ ଯୋଗାଣ ମନ୍ତ୍ରୀ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇବାକାଲ ଲୋକସଭାନ 2026-27 ଆର୍ଥିକ ବଜେଟ୍ ଉପସ୍ଥାପନ କରିବେ। ତାର ଉତ୍ତରୁ ବଜେଟ୍ର ଗୋଟିଏ କପି ରାଜ୍ୟସଭାନ ଉପସ୍ଥାପନ କରାଯିବା। ସଂସଦର ଦୁଇ ଗୃହନ ବଜେଟ୍ ଭାଷଣ ଶେଷ ହେବାର ଉତ୍ତରୁ ବଜେଟ୍ ଦସ୍ତାବିଜ ସବୁ ମୋବାଇଲ୍ ଆପ୍ ଆଉ ୱେବ୍ସାଇଟ୍ରେ ମିଳିପାରବା। ବଜେଟ୍ ଉପସ୍ଥାପନ ଉତ୍ତରୁ ଦେଶର ଭିନ୍ ଭିନ୍ ଇଲାକାର ପାଖାପାଖି 30 ଜଣ କଲେଜ ଛାତ୍ରଛାତ୍ରୀଙ୍କ ସାଙ୍ଗେ ଆଇବାକାଲ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟ୍ ବାବଦେ ଆଲୋଚନା କରିବେ। ଏହି ଛାତ୍ରଛାତ୍ରୀମାନେ ଆଇବାକାଲ ଲୋକସଭା ଗ୍ୟାଲେରୀ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନର ସିଧାସଳଖ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ଥି ଭୁବନେଶ୍ୱର ଲୋକସେବା ଭବନ ଆଜି ରାଜ୍ୟ କ୍ୟାବିନେଟ୍ର 35 ବୈଠକ ହୋଇଯାଇଛି। ବୈଠକ ଥି 10 ବିଭାଗର 12 ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ମଞ୍ଜୁର କରାଯାଇଛି। ସେଥିର୍ ଭିତରେ ଫେବୃୟାରୀ 17 ତାରିଖନୁ ହେବାରକେ ଥିବା ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ବାବଦେ ଗୋଟିଏ ପ୍ରସ୍ତାବ ରହିଛି। ଏ ବାବଦେ ଗଣମାଧ୍ୟମକୁ ସୂଚନା ଦେଇକରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍, ବୈଠକ ଥି ରାଜ୍ୟ ସମବାୟ ନୀତି, ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ 2022ର ସଂଶୋଧନ, ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ 2026, ଓଡ଼ିଶା ସୁପିରିୟର ଜୁଡିସିଆଲ ସର୍ଭିସ ରୁଲ 2026 ସଂଶୋଧନକେ ମଞ୍ଜୁର କରାଯିବା ସହିତ ଜଳସମ୍ପଦ ବିଭାଗର ଡାଇଭରସନ୍ ସିଷ୍ଟମ ଲାଗି 362 କୋଟି ଟଙ୍କାର ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସଙ୍ଗେ ସେମାନଙ୍କର ପଦୋନ୍ନତି ନିୟମାବଳୀକେ ବିଲ୍ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଇତାର ସହିତ ମାର୍ଚ୍ଚ ମାସ ତକ ସିଙ୍ଗାପୁର ଆଉ ଦୁବାଇକେ ବିମାନ ଚଳାଚଳ କରବାର ନିଷ୍ପତ୍ତି କେବିଲ୍ ବୈଠକରେ ଅନୁମୋଦନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନର 11 ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କର ଓଡ଼ିଆ ଭାଷାଥି ତିଆରି ହୋଇଥିବା ସନ୍ଦର୍ଭ ବହିମାନଙ୍କର ଉନ୍ମୋଚନ କରିଛନ୍। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫୁ ଏହି ବହିମାନଙ୍କର ଜରିଏ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଆଉ ଜୀବ ବିଜ୍ଞାନ ବାଗି ବହି ରହିଛି। ଉଚ୍ଚ ବିଦ୍ୟାଳୟମାନଙ୍କେ ଏହି ବହି ଆଗରୁ ନାଇଁ ଥିବାରୁ ସରକାରଙ୍କ ତରଫୁ ଫି ବିଦ୍ୟାଳୟମାନଙ୍କେ 10-20 ଲେଖା ବହି ଯୋଗାଇ ଦିଆଯିବା। ଏହି ବହି ସବୁ ବିଦ୍ୟାଳୟମାନଙ୍କର ଗ୍ରନ୍ଥାଳୟନ ରହିବା। ଇତାର ସହିତ ଫି ଜିଲ୍ଲାନ ସଦର ମହକୁମା ବହି ଦୋକାନମାନଙ୍କେ ବିଲ୍ ଇଟା ମିଳିପାରବା। ରାଜ୍ୟର 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 120,000 ଛାତ୍ରଛାତ୍ରୀଙ୍କୁ ଇ ବହି ମିଳିପାରବା ବୋଲି ବିଭାଗ ତରଫୁ କୁହାଯାଇଛି। ସହରୀ ଇଲାକାର ପରିବହନ କ୍ଷେତ୍ରଥି ମହିଳାମାନଙ୍କର ସହଭାଗିତା ସୁନିଶ୍ଚିତ କରବାର ଲାଗି ଆମ ବସ୍ ସେବାଥି ମହିଳା ଡ୍ରାଇଭରମାନଙ୍କୁ ସାମିଲ କରବାରକେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍। ପହିଲା କ୍ଷେପେ 20 ମହିଳା ଡ୍ରାଇଭରଙ୍କୁ ଇଲେକ୍ଟ୍ରିକ୍ ବସ୍ ଚଲାବାର ଲାଗି ତାଲିମ ଦିଆଯିବା। 14 ତକ ସେମାନେ ଉନ୍ନତ ଗାଡ଼ି ଚାଲନା, ସୁରକ୍ଷା ପ୍ରକଳ୍ପ ଆଉ ପରିଚାଳନା ଉତ୍କର୍ଷତା ଉପରେ ତାଲିମ ନେବେ। ଏହି ମହିଳା ଡ୍ରାଇଭରମାନେ ତାଲିମ ନେବାରକେ ଆଜି ପୁନେ ଯାଇଛନ୍। ମହିଳାମାନଙ୍କର ପୁନେ ଯିବାର ଆଗନୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଉ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଆଜି ଭୁବନେଶ୍ୱର ଖାରବେଳ ଭବନର ସେମାନଙ୍କୁ ଭେଟିକରି ଶୁଭେଚ୍ଛା ଜଣାଇଥିଲେ। ତାଲିମ ଶେଷ କରିକରି ଜନପରିବହନ ସେବାଥି ଉଦାହରଣ ସୃଷ୍ଟି କରବାର ଲାଗି ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ସେମାନଙ୍କୁ ପରାମର୍ଶ ଦେଇଛନ୍।
ବସ୍ ଚଲାଇବା ମଧ୍ୟ ଗୋଟେ ଧୈର୍ଯ୍ୟ ଏବଂ ସହିଷ୍ଣୁ ଦରକାର। ମା ମାନେ ଆଗକୁ ଆସିଛନ୍ତି, 20 ଭଦ୍ରା ଭଉଣୀ ଆଜି ଯାଉଛନ୍ତି ଟ୍ରେନିଂ ନେବା ପାଇଁ ପୁନେକୁ। ଦକ୍ଷତାର ସହିତ ଏମାନେ 14 ଟ୍ରେନିଂ ନେବେ ଏବଂ ଗୋଟିଏ ଦିନରେ 25 ପର୍ଯ୍ୟନ୍ତ ବସ୍ ଚଲାଇବେ। ତାର ଟ୍ରେନିଂରେ ନିଶ୍ଚିତ ଭାବରେ ନିଷ୍ଠାର ସହିତ ସେମାନେ ପାଳନ କରିକି ଟ୍ରେନିଂ ପ୍ରାପ୍ତ ହୋଇକି ଫେରିବେ। ଫେରିଲା ପରେ ଆମର ଏଠି ଇଭି ବସ୍ ସେମାନେ ଚଲାଇବାର ଯୋଗ୍ୟତା ପ୍ରାପ୍ତ କରିବେ।
ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ମହିମା ଗାଦିନ ଆଇସ୍ଥାନୁ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା ମୂଲ ହୋଇଛି। ସଞ୍ଜବେଲର 5 ଝାଡ଼ଦୀପ, ଗାଦି ମନ୍ଦିର, ବତୀଘର ଆଉ ଶୂନ୍ୟ ମନ୍ଦିରନ ଜଲାଯାଇଥିଲା। ମେଳାଥି ରାଜ୍ୟ ବାହାର ସହିତ ନେପାଳ ନୋଭିଲ ମହିମା ସାଧୁସନ୍ଥମାନେ ସାମିଲ ହୋଇଛନ୍। ଜୋରନ୍ଦା ମେଳାଥି ଆଇବାକାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଠିକ୍ ଭାବେ ଧାନ ଘିନା ପ୍ରକ୍ରିୟା ଚାଲିଛେ। ଏପତକ 2 ଲକ୍ଷ ନୁ ଅଧିକା କ୍ୱିଣ୍ଟାଲ ଧାନ ଘିନା ସରିଲାନ। ଯେତକି ଚାଷୀ ଟୋକନ ପାଇଛନ୍ ସମକର ଧାନ ଘିନା ଯିବା, କାହାରି ଟୋକନ ଲେପ୍ସ ନାହିଁ ହୁଏ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଟୋକନ ଲେପ୍ସ ହୋଇଯାଇଥିବା ଚାଷୀମାନଙ୍କୁ ଫେର ଘାଏ ଟୋକନ ଯୋଗାଇ ଦେବା ଲାଗି ଜିଲ୍ଲାପାଳଙ୍କୁ ବିଲ୍ 15 ଦିନ ଲେଖା ସମୟ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
ପୂର୍ବ ଭଳି ଜିଲ୍ଲାପାଳଙ୍କୁ ମଧ୍ୟ 15 ଦିନ ଅବଧି ଦିଆଯାଇଛି। ଯଦି କାହାର ଟୋକନ ଲାପ୍ସ ହୋଇଯାଇଥିବ ତାକୁ ମଧ୍ୟ ସେ ସୁଯୋଗ ଦେବେ, ଯାହା ଆବଶ୍ୟକ ପଡ଼ିବ କରାଯିବ, କିନ୍ତୁ କୃଷକମାନେ ଆଦୌ ହଇରାଣ ହେବେ ନାହିଁ। ଆମର ଲକ୍ଷ୍ୟ ହେଉଛି ଜିରୋ କଟିଂ ଛଟିଂ, ଆଦୌ କଟିଂ ଛଟିଂ ହେବ ନାହିଁ, କିନ୍ତୁ ଯୋଉଠି କଟିଂ ଛଟିଂ ହେଉଛି ଆମେ ଆକ୍ସନ ନେବୁ। କାଲିଠାରୁ ଡିଷ୍ଟ୍ରିକ୍ଟର ଅଫିସର୍ସ ମାନଙ୍କୁ କୁହାଯାଇଛି ସେମାନେ ଚଢ଼ଉ କରିବେ, ଆବଶ୍ୟକ ପଡ଼ିଲେ ରାଜ୍ୟରୁ ମଧ୍ୟ ଟିମ୍ ପଠାଯିବ। ଯିଏ ବି କଟିଂ ଛଟିଂ କରୁଛି ତାର ବେପାର ବନ୍ଦ କରିଦିଆଯିବ, ତାଙ୍କ ମିଲ୍ ପୁରା ସିଲ୍ କରିବ।
ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଆଜି ନୂଆପଡ଼ା ଗସ୍ତ କରିକି ଜିଲ୍ଲା ଦଳୀୟ କାର୍ଯ୍ୟାଳୟର ସାଙ୍ଗଠନିକ ବୈଠକରେ ଯୋଗ ଦେଇଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ବିଲ୍ ତାଙ୍କର ସାଙ୍ଗେ ଯାଇଛନ୍। କଳାହାଣ୍ଡି ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଓ ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫ ଜାତୀୟ ସଡ଼କ ସୁରକ୍ଷା ମାସ 2026 ଉଦ୍ଯାପିତ ହୋଇଯାଇଛି। ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ହୋଇଥିବା ଉଦ୍ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସଡ଼କ ସୁରକ୍ଷାର ଗୁରୁତ୍ୱ ବାବଦେ ବୁଝାଇଥିଲେ। January 1 ଚାଲିଥିବା ସଡ଼କ ସୁରକ୍ଷା ମାସ ଅବସରରେ ଜନସାଧାରଣ ବିଦ୍ୟାଳୟ ଆଉ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ସଡ଼କ ସୁରକ୍ଷା ବାବଦ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସମୀକ୍ଷା ବୈଠକ ହୋଇଥିଲା। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଛୁଆମାନଙ୍କର ସୁରକ୍ଷା ଲାଗି ବ୍ୟାପକ ଜନସଚେତନତା ସହିତ ଭିନ୍ ଭିନ୍ ବିଭାଗ, ଏନ୍ଜିଓ ଓ କମିଟିମାନେ ଆହୁରି କ୍ରିୟାଶୀଲ ହେବାର୍କେ ପଡ଼ବା ବୋଲି କହିଛନ୍। ପାଠପଢ଼ାନୁ ବାଦ ପଡ଼ିଥିବା ଛୁଆମାନଙ୍କୁ ଠାପ୍ କରିକି ସେମାନଙ୍କର ପାଠପଢ଼ା ସୁନିଶ୍ଚିତ କରିବା ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଅନ୍ଧବିଶ୍ୱାସୀ ପଡ଼ିକରି ଟଣେଇ ସନ୍ଦେହ ଥି ମହିଳାମାନଙ୍କର ଉପରେ ହେଉଥିବା ନିର୍ଯାତନା ରୋକବାର ଲାଗି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଜି ଗୋଟିଏ ସଚେତନତା କର୍ମଶାଳା ହୋଇଯାଇଛି। ଏହି ବାବଦଲୁକୁ ସଚେତନ କରିବା ଲାଗି ଜିଲ୍ଲାପାଳ ଉପସ୍ଥିତ ଥିବା ଭିନ୍ ଭିନ୍ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ଆଉ ମହିଳା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ଦେଖରେଖରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ବାଳିକାମାନଙ୍କର ସୁରକ୍ଷା ଓ ସେମାନଙ୍କର ବ୍ୟକ୍ତିତ୍ୱର ବିକାଶ ବାବଦେ ବୁଝାଇଥିଲେ। ଏହି ଅବସରରେ ଭିନ୍ ଭିନ୍ କ୍ଷେତ୍ରର କୃତି ଛାତ୍ରୀମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଭୀମଭୋଇ ସମାଧି ପୀଠନ ଚାଲିଥିବା ମାଘମେଳାଥି ମହିମା ଧର୍ମୀ ସାଧୁସନ୍ଥ ଆଉ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଜମିଛି। ଆଜି ସନ୍ଧ୍ୟା ହେବାର ଆଘନୁ ସୂର୍ଯ୍ୟଙ୍କୁ ଶୂନ୍ୟ ଶରଣ ମାନ୍ୟ ପୂଜନ କରବାର ସହିତ ବାବା ଓ ମାତାମାନେ ଅଖଣ୍ଡ ଧୂନି ଥାପନା କରିଛନ୍। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ କବିଙ୍କର ସମାଧିପୀଠ ପରିଦର୍ଶନ କରିକି ତାଙ୍କର କଠଉ ମନ୍ଦିର ଭଜନ ମଣ୍ଡପ ପରିଦର୍ଶନ କରିବାର ସହିତ ଶୂନ୍ୟ ବ୍ରହ୍ମଙ୍କୁ ଦୀପଦାନ କରିଛନ୍। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପରିସରର ଜିଲ୍ଲା ପ୍ରଶାସନ ତରଫ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ସମ୍ପୂର୍ଣ୍ଣତା ଅଭିଯାନ 2 ଖେପ କାର୍ଯ୍ୟକ୍ରମ ମୂଲ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ଓ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମର 12 ମାପଦଣ୍ଡ ବାବଦେ ମତାମତ ଦେଇଥିଲେ। ନୂଆପଡ଼ା ନ୍ୟାସନାଲ କଲେଜ ପଡ଼ିଆନ February 24-March 2 ସୁଭଦ୍ରା ଶକ୍ତି ମେଳା ଆୟୋଜନ କରାଯିବା। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ଗୋଟିଏ ବୈଠକରେ ଏ ବାବଦେ ନିଷ୍ପତ୍ତି ନିଆଯାଇଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ତାଙ୍କର କାର୍ଯ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଶିକ୍ଷା ସମୀକ୍ଷା ବୈଠକ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଜନଶୁଣାଣୀ ପୋର୍ଟାଲ ଜରିଆ ଆସୁଥିବା ଶିକ୍ଷା ବାବଦ ସବୁ ଅଭିଯୋଗକେ 7 ଦିନ ଭିତରେ ସମାଧାନ କରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଗୁଣାତ୍ମକ ଶିକ୍ଷା ବାବଦେ ଜୋର ଦେବା ସହିତ ଆଇବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାକେ ଜିଲ୍ଲାନ ତ୍ରୁଟିଶୂନ୍ୟ କରବାର ଲାଗି ପରାମର୍ଶ ଦେଇଛନ୍। ପାଣିପାଗ ପଶ୍ଚିମ ଝଡ଼ ପ୍ରଭାବ ଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା ହପ୍ତା ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏହି ସମୟଥି ପୁରୀ, ଜଗତସିଂହପୁର ଆଉ କେନ୍ଦ୍ରାପଡ଼ାନ ବହଳିଆ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। ସଂସଦ ନ ଆଇବାକାଲ କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ। ରାଜ୍ୟ କ୍ୟାବିନେଟ୍ ବୈଠକଟି 10 ବିଭାଗର 12 ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ରାଜ୍ୟ ସମବାୟ ନୀତି, ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ 2026 ମିଳିଲା ଅନୁମୋଦନ। ରାଜ୍ୟ ମହିଳା ଡ୍ରାଇଭରମାନେ ଚଲାବେ ଆମ ବସ୍, ତାଲିମ ନେବାରକେ ପୁନେ ଗଲେ 20 ଜଣ ମହିଳା। ଆଉ ରାଜ୍ୟ ଏପତକ 2,00,000 ଅତକା କ୍ୱିଣ୍ଟାଲ ଧାନ ଘିନା ସରଲାନ। ଧାନ ବିକବାନୁ କେନ୍ସି ଚାଷୀ ବାଦ ନାଇଁ ପଡ଼ନ୍, କହିଲେ ଯୋଗାଣ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।